ମୁଁ ଝୁନି ସାମଲ କହୁଛି। ଆମ ଆଇଁଣିଆ ଡ୍ରେନ ଅପରିଷ୍କାର ହେଇଥିବାରୁ ମୁଁ ବହୁତ ଦୁଃଖିତ, କିନ୍ତୁ ଡ୍ରେନ ପରିଷ୍କାର ହେବା ପାଇଁ ଆଗକୁ ବର୍ଷା ହଉଛି, ବହୁତ ଅପରିଷ୍କାର ହଉଛି। ତାପରେ ଫିନାଇଲ ଆଉ ବ୍ଲିଚିଂ ପାଉଡର ପକେଇଲେ ଆମେ ଟିକେ ଉପକୃତ ହେବୁ। ବହୁତ ଦୁର୍ଗନ୍ଧ ହଉଛି ଆଉ ମଶା ଆଉ ମାଛି ବହୁତ ହଉଛନ୍ତି, ସେଥିପାଇଁ ଟିକେ ପରିଷ୍କାର ମଶାଲ କରାଇଲେ ମଶା ତେଲ ଟିକେ ପକାନ୍ତୁ, ପରିଷ୍କାର କରନ୍ତୁ।